ଆସିଲି। ଆଜ୍ଞା ଜୁହାର, ମୋର ନାମ ମକୁର ମୁଣ୍ଡା, ମୁଁ କେନ୍ଦୁଝର ଜିଲ୍ଲାର ଏକ ଛୋଟ ଗାଁରୁ କହୁଛି। ଆମେ ଆଜ୍ଞା ଅଶିକ୍ଷିତ ଲୋକ, ପୁରୁଣା ଉପାୟରେ ଆମେ ଧାନ ଚାଷ କରୁ। ମୋ ଉପକରଣ ବାଣୀରୁ ମୁଁ ଧାନ ବିଶୋଧନ ଓ ଧାଡ଼ିବା ବିଷୟରେ ଶୁଣିଲି। ଏଇଟା ଆଜ୍ଞା ମୋତେ ବହୁତ ଭଲ ଲାଗିଲା। ସାଧାରଣ ଜିନିଷରେ ଧାନ ବିଶୋଧନ ହେବା କଥା ଶୁଣି ମୁଁ ସେହି ପରିଧାନ ବିଶୋଧନ କରି ତଳି ପକାଇଥିଲି। ମୋତେ ତଳି ଖୁବ ଭଲ ହୋଇଥିଲା। ଭାବୁଛି ଏ ବର୍ଷ ଧାଡ଼ିରେ ଧାନ ରୁଇବି। ଏତେ ସୁନ୍ଦର କଥା କହୁଥିବାରୁ ମୋ ଉପବନ ବାଣୀକୁ ଜୁହାର।